ରାଜ୍ୟରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିଛି। ଆମର ଗଞ୍ଜାମ ଏବଂ ଜଗତସିଂହପୁରରେ ପ୍ରଥମ ଦିନ ପାଇଁ ଗ୍ରୀଷ୍ମ ପ୍ରଭାବ ବା ହିଟ୍ କଣ୍ଡିସନ ରିଲାଇଜ୍ ହେଇଛି। ତା ସହିତ ଆମେ ଯଦି ଦେଖିବା ସର୍ବୋଚ୍ଚ ଦିନ ତାପମାତ୍ରା ଯେଉଁଟାକି ବାରିପଦାରେ 41.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱର, ନୂଆପଡ଼ା ଏବଂ ଏସବୁ ଅଞ୍ଚଳରେ ମଧ୍ୟ 41.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପାଖାପାଖି 19 ସହରରେ ତାପମାତ୍ରା 40 ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହେଇଛି। ଆମର ବର୍ତ୍ତମାନ ଯେଉଁ ରହୁଛି ମୁଖ୍ୟତଃ ଭାବରେ ରାଜ୍ୟ ମଧ୍ୟକୁ ଯେଉଁଟାକି ଆମର ଉତ୍ତର ପଶ୍ଚିମ ତଥା ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି, ଯାହା ପ୍ରଭାବରେ ଆଗାମୀ 3 ଦିନ ମଧ୍ୟରେ ଦିନ ତାପମାତ୍ରା ଆହୁରି 2-4 ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହୁଛି। ତଥା ଆମର ଯେଉଁଟା ହିଟ୍ ୱେଭ୍ର ସମ୍ଭାବନା ଥିବାରୁ ପାଖାପାଖି 5 ଦିନ ପାଇଁ ଆମେ ୟେଲୋ ଚେତାବନୀ ଜାରି କରିଛୁ। ତା ସହିତ ଉପକୂଳ ଓଡ଼ିଶାରେ 1-2 ସ୍ଥାନରେ ଆମର ଯେଉଁ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ସ୍ଥିତି ରହିବାର ସମ୍ଭାବନା ରହୁଥିବାରୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଖାସ କରିକି 18 ଏବଂ 19 ଏଇ ଯେଉଁ 2 ଦିନ ରହୁଛି ସେଥିରେ ପିକ୍ ଫେଜ୍ ରହିବ। ତା ସହିତ କିଛି ଜିଲ୍ଲାରେ ଆମର 43-45 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହୁଛି। ଆମର 1-4 ଆଗାମୀ 4 ଦିନ ଅର୍ଥାତ୍ ଯେଉଁଟା ରହୁଛି 19 ଯାଏଁ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିବ। 20 ଦକ୍ଷିଣ ଓଡ଼ିଶାର 1-2 ସ୍ଥାନରେ ହାଲୁକା ବର୍ଷା ରହିବାର ସମ୍ଭାବନା ରହିଛି। 21 ଏବଂ 22 ଧୀରେ ଧୀରେ ଆମର ଉତ୍ତର ପଶ୍ଚିମ ଯେଉଁ ରହୁଛି ଭାଗ ରହୁଛି ରାଜ୍ୟର ଯେଉଁଟାକି ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ ଏସବୁ ଅଞ୍ଚଳରେ ହାଲୁକା ମଧ୍ୟମ ଧରଣର ବର୍ଷା ଯେଉଁଟା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସମ୍ଭାବନା ରହୁଛି। କାରଣ ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ସମ୍ଭାବନା ରହୁଥିବାରୁ ସେଥିରେ ସେହି ସମୟରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହୁଛି।